ମୁଁ ଶିରପାଣି ମହାନ୍ତ ମୋବାଇଲ ସେବାକୁ ସ୍ୱାଗତ ଜଣାଉଛି। ସ୍ୱଚ୍ଛ ଭାରତ ମିଶନର ଯେ ପରିମଳ ବ୍ୟବସ୍ଥା ସାରା ଭାରତରେ ଆଗେଇ ଚାଲିଛି, ସେଥିରେ ଗ୍ରାମାଞ୍ଚଳ ପାଇଁ ତ୍ରୁଟି ରହୁଛି। ସବୁ ସ୍କୁଲରେ ପରିମଳ ବ୍ୟବସ୍ଥା ପାଇଖାନା ତିଆରି କରାଯାଉଛି, କିନ୍ତୁ ସେଥିରେ ପାଣିର ବ୍ୟବସ୍ଥା 80% ସ୍କୁଲରେ ପାଣିର ବ୍ୟବସ୍ଥା ନାହିଁ। କୋମଳମତି ଶିଶୁମାନେ ପାଣି ନଥିବାରୁ ଲାଟ୍ରିନ୍ର ବ୍ୟବହାର କରିପାରୁନାହାନ୍ତି, ଯାହାକି ଚାବି ପଡୁଛି ଏବଂ ସରକାରଙ୍କର କୋଟି କୋଟି ସମ୍ପତ୍ତି, କୋଟି କୋଟି ଟଙ୍କା ନଷ୍ଟ ହେଉଛି କେବଳ ପାଇଖାନା ତିଆରି କରିବାରେ, କିନ୍ତୁ ତାହା ଫଳପ୍ରଦ ହୋଇପାରୁନାହିଁ। ଶିକ୍ଷକମାନେ ଲାଟ୍ରିନ୍କୁ ଚାବି ପକାଇ ରଖୁଛନ୍ତି, ପାଣିର ଅଭାବ, ପାଣିର କିଛି ସୁବିଧା ନଥିବାରୁ ପିଲାମାନେ ମଧ୍ୟ ଲାଟ୍ରିନ୍କୁ ବ୍ୟବହାର କରିପାରୁନାହାନ୍ତି। ସରକାର ଖାଲି ଲାଟ୍ରିନ୍ ତିଆରି କରିଦେଲେ ପରିମଳ ବ୍ୟବସ୍ଥା ସୁଧୁରି ଯିବ ନାହିଁ, ଲାଟ୍ରିନ୍ ପାଇଁ ପାଣି ବ୍ୟବସ୍ଥା କେମିତି ହେଇପାରିବ ଏବଂ ପାଣି ସେଇ ଲାଟ୍ରିନ୍ ଭିତରେ କେମିତି, ଗୋଟେ ଗାଁରେ ଗୋଟେ ସ୍କୁଲରେ ଗୋଟେ ଟ୍ୟୁବଲ ତିଆରି ଦେଲେ ଗୋଟେ ଛୋଟ ଛୁଆ ଟ୍ୟୁବଲରୁ ଆଣିକି 100 ମିଟର 150 ମିଟର ଦୂରରୁ ପାଣି ଆଣିକି ସିଏ ଲାଟ୍ରିନ୍ ବ୍ୟବହାର ସକ୍ଷମ ନୁହଁ। ତ ଲାଟ୍ରିନ୍ ଯୋଉଠି ଲାଟ୍ରିନ୍ ଟଏଲେଟ୍ ଭିତରେ କେମିତି ପାଣି ଆସିବ ତାର ବ୍ୟବସ୍ଥା କରି ଯଦି ସ୍କୁଲ ମାନଙ୍କରେ ସେ ଲାଟ୍ରିନ୍ ତିଆରି କରନ୍ତେ ତାହେଲେ ଏଇଟା ଫଳପ୍ରଦ ହେଇପାରନ୍ତା ବୋଲି ଅନୁମାନ କରୁଛି ମୁଁ। ଧନ୍ୟବାଦ।